ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ପିଏମ୍ ଆବାସ ଯୋଜନା ଆଧାରରେ ଦେଶରେ ଆଉ ପ୍ରାୟ 3 କୋଟି ଅତିରିକ୍ତ ଘର ନିର୍ମାଣ କରାଯିବ ବୋଲି କେନ୍ଦ୍ର କ୍ୟାବିନେଟ୍ ନିଷ୍ପଭି ନେଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସେବାର କେନ୍ଦ୍ର ଭାବେ ପ୍ରତିଷ୍ଠା କରିବାକୁ ସର୍ବଦା ପ୍ରୟାସ କରିଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ପଡ଼ୋଶୀ ପ୍ରଥମ ନୀତି ଅଧୀନରେ ଭାରତ ନେପାଳକୁ ପ୍ରାଥମିକତା ଭିତ୍ତିରେ ଭାଗିଦାରୀ ଭାବେ ଗ୍ରହଣ କରିଛି ବୋଲି ମତବ୍ୟକ୍ତ କରିଛନ୍ତି। ଜାମ୍ମୁ କାଶ୍ମୀରରେ ଯାତ୍ରୀବାହୀ ବସ୍ ଉପରେ ହୋଇଥିବା ସନ୍ତାସବାଦ ଆକ୍ରମଣ ଘଟଣାରେ ଉପରାଜ୍ୟପାଳ ମୃତକଙ୍କ ପରିବାରବର୍ଗଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ଏବଂ ଆଇସିସି ପୁରୁଷ T20 ବିଶ୍ୱକପ୍ ପ୍ରତିଯୋଗିତାର ଆଜିକାର ଲିଗ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ପିଏମ୍ ଆବାସ ଯୋଜନା ଆଧାରରେ ଦେଶରେ ଆଉ ପ୍ରାୟ 3 କୋଟି ଅତିରିକ୍ତ ଘର ନିର୍ମାଣ କରାଯିବ ବୋଲି କେନ୍ଦ୍ର କ୍ୟାବିନେଟ୍ ନିଷ୍ପଭି ନେଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ନୂତନ ଏନ୍ଡିଏ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରୁ ଏହି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ନବନିର୍ମିତ 3 କୋଟି ଘରକୁ ଶୌଚାଳୟ, ଏଲ୍ପିଜି, ବିଜୁଳି ଏବଂ ପାଣି ସଂଯୋଗ କରାଯିବ ବୋଲି ନିଷ୍ପଭି ହୋଇଛି। ଗତ 10 ବର୍ଷ ମଧ୍ୟରେ 4 କୋଟି 21 ଲକ୍ଷ ଘର ପିଏମ୍ ଆବାସ ଯୋଜନା ଅଧୀନରେ ନିର୍ମାଣ କରାଯାଇଥିଲା। ଆଗାମୀ ଦିନରେ ଗ୍ରାମୀଣ କ୍ଷେତ୍ରରେ ସମସ୍ତଙ୍କ ଲାଗି ଘର ଯୋଗାଇବାର ଲକ୍ଷ୍ୟ ନେଇ ପଦକ୍ଷେପ ନିଆଯିବ ବୋଲି କ୍ୟାବିନେଟ୍ରେ ନିଷ୍ପଭି ନିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପିଏମ୍ଓକୁ ସେବାର କେନ୍ଦ୍ର ଭାବେ ପ୍ରତିଷ୍ଠା କରିବାକୁ ସର୍ବଦା ପ୍ରୟାସ କରିଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏଥିସହିତ ଏହା ଯେଭଳି ଜନସାଧାରଣଙ୍କ ପିଏମ୍ଓ ଭାବେ କାର୍ଯ୍ୟ କରିପାରିବ ସେଥିଲାଗି ସେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। କ୍ରମାଗତ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଗତକାଲି ଶପଥ ନେବା ପରେ ଆଜି ପିଏମ୍ଓର ଅଧିକାରୀ ଓ କର୍ମଚାରୀମାନଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଗତ 10 ବର୍ଷ ମଧ୍ୟରେ ଦେଶ ଯାହା ହାସଲ କରିପାରିଛି ଏବଂ ଏହାଠୁ ଅଧିକ ସଫଳତା ହାସଲ କରିବା ଲାଗି କାର୍ଯ୍ୟ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ପିଏମ୍ଓର ଅଧିକାରୀ ଏବଂ କର୍ମଚାରୀମାନେ ଦେଶକୁ ଏକ ନୂତନ ଶିଖରରେ ପହଞ୍ଚାଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଚଳିତ ନିର୍ବାଚନର ବିଜୟ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ କର୍ମଚାରୀଙ୍କ ବିଜୟ ବୋଲି ସେ ଅଭିହିତ କରିବା ସହିତ ଏକ ବିକଶିତ ଭାରତ ଭିଜନ ହାସଲ କରିବା ଦିଗରେ ସେମାନେ କୌଣସି ସୁଯୋଗ ହାତଛଡ଼ା କରି ନାହାନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଆଗାମୀ ଦିନରେ ଏକ ନୂତନ ଶକ୍ତି ଓ ସାହସର ସହିତ ସେ ଆଗେଇବାକୁ ଚାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ମତବ୍ୟକ୍ତ କରିଛନ୍ତି। କୃଷିକ୍ଷେତ୍ର ଓ କୃଷକ କଲ୍ୟାଣ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ କୃଷକ ଏବଂ କୃଷିକ୍ଷେତ୍ର ପାଇଁ ସରକାର ଆହୁରି ଅଧିକ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ସେ କହିଛନ୍ତି। ଶ୍ରୀ ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ନିଷ୍ପଭି ସ୍ୱରୂପ ଆଜି ପିଏମ୍ କିଷାନ ସମ୍ମାନ ନିଧିର 17ତମ କିସ୍ତି ପ୍ରଦାନ କରିବା ଅବସରରେ ଏହା କହିଛନ୍ତି। ଏହି କିସ୍ତିରେ 9 କୋଟି 30 ଲକ୍ଷ ଚାଷୀଙ୍କୁ 20,000 କୋଟି ଟଙ୍କା ବଣ୍ଟନ କରାଯିବ। ସୂଚନାଯୋଗ୍ୟ 2019 ମସିହାରେ ପିଏମ୍ କିଷାନ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ହିତାଧିକାରୀଙ୍କୁ ବାର୍ଷିକ 6,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 2,000 ଟଙ୍କା ଲେଖାଏଁ 3ଟି କିସ୍ତିରେ ଏହି ଅର୍ଥ ପ୍ରଦାନ କରାଯାଉଛି। ଏହି ଯୋଜନାରେ 11 କୋଟିରୁ ଅଧିକ କୃଷକ ପରିବାର ଉପକୃତ ହେଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ପଡ଼ୋଶୀ ପ୍ରଥମ ନୀତି ଅଧୀନରେ ଭାରତ ନେପାଳକୁ ପ୍ରାଥମିକତା ଭିତ୍ତିରେ ଭାଗିଦାରୀ ଭାବେ ଗ୍ରହଣ କରିଛି ବୋଲି ମତବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଭବନଠାରେ ଆଜି ଭାରତ ଗସ୍ତରେ ଥିବା ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହାଲ ପ୍ରଚଣ୍ଡଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ଶ୍ରୀମତୀ ମୁର୍ମୁ ଏହା କହିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସଶକ୍ତ ତଥା ଅଭିନବ କରିବା ଦିଗରେ ଭାରତର ପ୍ରତିଶ୍ରତିବଦ୍ଧତା ସମ୍ପର୍କରେ ରାଷ୍ଟ୍ରପତି ଶ୍ରୀ ପ୍ରଚଣ୍ଡଙ୍କୁ ଅବଗତ କରାଇଛନ୍ତି। ବିଭିନ୍ନ ଆପୋଷ ସ୍ୱାର୍ଥଜନିତ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ଦିଗରେ ଦୁଇ ନେତା ଏହି ଅବସରରେ ଆଲୋଚନା କରିଛନ୍ତି। ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାର ପୋନିଠାରେ ଏକ ଯାତ୍ରୀବାହୀ ବସ୍ ଉପରେ ହୋଇଥିବା ସନ୍ତାସବାଦ ଆକ୍ରମଣ ଘଟଣାରେ ସ୍ଥାନୀୟ ପୁଲିସ୍କୁ ସହଯୋଗ କରିବା ନିମନ୍ତେ ଜାତୀୟ ତଦନ୍ତକାରୀ ଦଳ ଏନ୍ଆଇଏର ଏକ ଟିମ୍ ଆଜି ସେଠାରେ ପହଞ୍ଚିଛି। ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ସନ୍ତାସବାଦୀଙ୍କୁ ଧରିବା ଲାଗି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରାଯିବା ସହିତ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଗତକାଲି ସମ୍ପୃକ୍ତ ବସ୍ଟି 53 ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଶିଖୋରୀ ମନ୍ଦିରରୁ ମାତା ବୈଷ୍ଣୋଦେବୀ ପୀଠକୁ ଯିବା ସମୟରେ ସନ୍ତାସବାଦୀମାନେ ଏହା ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ବସ୍ଟି ଭାରସାମ୍ୟ ହରାଇ ନିକଟରେ ଥିବା ଏକ ଗଭୀର ଖାଲ ଭିତରକୁ ଖସିପଡ଼ିଥିଲା। ଏହି ବସ୍ରେ ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀର ପର୍ଯ୍ୟଟକ ଶ୍ରଦ୍ଧାଳୁମାନେ ମାତାଙ୍କ ପୀଠକୁ ଦର୍ଶନ ନିମନ୍ତେ ଯାଉଥିଲେ। ଏହି ଦୁର୍ଘଟଣାରେ ରାଜସ୍ଥାନର ଏକ 2 ବର୍ଷର ଶିଶୁ, ଉତ୍ତରପ୍ରଦେଶର ଜଣେ 14 ବର୍ଷର ବାଳକଙ୍କ ସମେତ 10 ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା 10 ଜଣ ଗୁରୁତର ଆହତ ହୋଇଛନ୍ତି। ସେନାବାହିନୀ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀର ଯବାନମାନଙ୍କୁ ସମ୍ପୃକ୍ତ ସ୍ଥାନରେ ମୁତୟନ କରାଯାଇଛି। ଦୁର୍ଘଟଣା ଘଟିଥିବା ସ୍ଥାନର ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକ ଗଭୀର ଜଙ୍ଗଲ ହୋଇଥିବା ଦୃଷ୍ଟିରୁ ଡ୍ରୋନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବସ୍ର ଯାତ୍ରୀମାନଙ୍କୁ ଖୋଜାଖୋଜି କରାଯାଉଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସନ୍ତାସବାଦ ଆକ୍ରମଣକୁ ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ ବୋଲି କହିଛନ୍ତି। ଏହି ଦୁର୍ଘଟଣାରେ ଆଜି ଆହତମାନଙ୍କୁ ହସ୍କିଟାଲରେ ଭେଟି ଗଣମାଧ୍ୟମକୁ ସେ ଏହା କହିଛନ୍ତି। ଶ୍ରୀ ସିହ୍ନା କହିଛନ୍ତି ଏଭଳି ଘୃଣ୍ୟ କାର୍ଯ୍ୟକୁ ଅତ୍ୟନ୍ତ ଦୃଢ଼ତାର ସହ ମୁକାବିଲା କରାଯିବ। ଏହି ଆକ୍ରମଣ ପଛରେ ଯିଏ ବି ଥାନ୍ତୁ ନା କାହିଁକି କାହାରକୁ ବି ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି। ଶ୍ରୀ ସିହ୍ନା ଗତକାଲି ଏହି ଦୁର୍ଘଟଣା ଘଟିବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଙ୍ଗେ ଯୋଗାଯୋଗରେ ରହିବା ସହିତ ପରିସ୍ଥିତି ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ବୋଲି କହିଛନ୍ତି। ଶ୍ରୀ ସିହ୍ନା ଏହି ଦୁର୍ଘଟଣାରେ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିବାବେଳେ ଆହତଙ୍କୁ 50,000 ଟଙ୍କା ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂଙ୍କ ସୁରକ୍ଷା କାର୍କେଟ୍ ଟିମ୍ ଉପରେ ଆଜି ପୂର୍ବାହ୍ନରେ କେତେକ ସଶସ୍ତ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କାଙ୍ଗ୍ପୋକ୍ପି ଜିଲ୍ଲାର ନ୍ୟୁ କିଥେଲମାନ୍ବି ନିକଟବର୍ତ୍ତୀ ଜାତୀୟ ରାଜପଥ 37ର କୋଟଲେନ୍ ସିନମ୍ ଗ୍ରାମଠାରେ ଏହି ଆକ୍ରମଣ ହୋଇଥିବା ଜଣାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଏହି ସମୟରେ କାର୍କେଟ୍ ଟିମ୍ ସହ ନଥିବା ଜଣାଯାଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ସିଂ କାଙ୍ଗ୍ପୋକ୍ପି ଜିଲ୍ଲା ଗସ୍ତ କରି ସେଠାରେ ସାମ୍ପ୍ରତିକ ଉତ୍ତେଜନା ଦେଖାଦେଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିବା ସହିତ ବିଭିନ୍ନ ରିଲିଫ୍ କ୍ୟାମ୍ପରେ ଥିବା ପ୍ରଭାବିତ ପରିବାରବର୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଦୁର୍ଘଟଣାରେ ଜଣେ ପୁଲିସ୍ କର୍ମଚାରୀ ଗୁରୁତର ଆହତ ହୋଇ ଚିକିିିତ ହେଉଥିବା ଜଣାଯାଇଛି। ଦୁର୍ଘଟଣାସ୍ଥଳରେ ଅତିରିକ୍ତ ସୁରକ୍ଷା ବଳୟ ମୁତୟନ କରାଯିବା ସହିତ ସମ୍ପୃକ୍ତ ଦୁର୍ବୃତ୍ତକୁ ଗିରଫ କରିବା ଲାଗି ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ପ୍ରସାରିତ ହେବ। ଆଜି ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ଏକ ସ୍ଥାୟୀ ଭବିଷ୍ୟତ ପାଇଁ ବର୍ଜ୍ୟବସ୍ତୁ ପରିଚାଳନା। ଅର୍ଥନୀତି ବିଶେଷଜ୍ଞ ଡକ୍ଟର ସୁନୀଲ ପାଣ୍ଡେ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବିଶେଷଜ୍ଞ ସ୍ୱାତି ସିଂ ସମ୍ବାଲ ଏଥିରେ ଅଂଶଗ୍ରହଣ କରି ଶ୍ରୋତାଙ୍କର ଏ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଶ୍ରୋତାମାନେ 011-233-1444 ଏବଂ 011-234-421-050 ନମ୍ଘରକୁ ରାତି 9:30 ଡାଏଲ କରି ନିଜ ପ୍ରଶ୍ନ ପଚାରିପାରିବେ। ଏହାବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପ୍ରଶ୍ନ ପଚାରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହାବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ଉପଲବ୍ଧ ହେବ। ଜନତା ଦଳ ଏସ୍ ନେତା ପ୍ରଜ୍ୱଳ ରେବନ୍ନାଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ବେଙ୍ଗାଲୁରୁର ଏକ ଅଦାଲତ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯୌନ ନିର୍ଯାତନା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଶ୍ରୀ ରେବନ୍ନାଙ୍କୁ ଗତମାସ 30 ତାରିଖ ଦିନ ବେଙ୍ଗାଲୁରୁ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା। ଏହି ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଅଧିକ ଅନୁସନ୍ଧାନ ଲାଗି ଶ୍ରୀ ରେବନ୍ନାଙ୍କୁ ନିଜ ହେପାଜତରେ ରଖିବା ଲାଗି ଆବଶ୍ୟକ ନାହିଁ ବୋଲି ଜଣାଇବା ପରେ ଅଦାଲତ ଏହି ନିଷ୍ପଭି ନେଇଛନ୍ତି। ଘୂର୍ଣ୍ଣିବାତ୍ୟା ଯୋଗୁଁ ଗତ ମାସରେ ମଣିପୁରରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଲାଗି ଏକ କେନ୍ଦ୍ରୀୟ ମନ୍ତ୍ରଣାଳୟ ଟିମ୍ ଆଜି ରାଜ୍ୟ ଗସ୍ତ କରିଛି। ଗତମାସ 5 ତାରିଖ ଦିନ ଏହି ଘୂର୍ଣ୍ଣିଝଡ଼ ଯୋଗୁଁ ଥୌବାଲ ଜିଲ୍ଲାରେ ଫସଲ, ଘର, ଯାନବାହନ ସମେତ ଜନଜୀବନ କ୍ଷୟକ୍ଷତି ହୋଇଥିଲା। କ୍ଷୟକ୍ଷତିର ଆକଳନ କରିବା ଲାଗି ଏହି 4 ଜଣିଆ କେନ୍ଦ୍ରୀୟ ମନ୍ତ୍ରଣାଳୟ ଦଳ ସେଠାରେ ପହଞ୍ଚ ସ୍ଥିତି ସମୀକ୍ଷା କରିବା ସହିତ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ ପ୍ରତିଯୋଗିତାର ଆଜିକାର ଲିଗ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ ରାତି 8:00 ଆରମ୍ଭ ହେବ। ପିଏମ୍ ଆବାସ ଯୋଜନା ଆଧାରରେ ଦେଶରେ ଆଉ ପ୍ରାୟ 3 କୋଟି ଅତିରିକ୍ତ ଘର ନିର୍ମାଣ କରାଯିବ ବୋଲି କେନ୍ଦ୍ର କ୍ୟାବିନେଟ୍ ନିଷ୍ପଭି ନେଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ପଡ଼ୋଶୀ ପ୍ରଥମ ନୀତି ଅଧୀନରେ ଭାରତ ନେପାଳକୁ ପ୍ରାଥମିକତା ଭିତ୍ତିରେ ଭାଗିଦାରୀ ଭାବେ ଗ୍ରହଣ କରିଛି ବୋଲି ମତବ୍ୟକ୍ତ କରିଛନ୍ତି। ଏବଂ ଆଇସିସି ପୁରୁଷ ଟି20 ବିଶ୍ୱକପ୍ ପ୍ରତିଯୋଗିତାର ଆଜିକାର ଲିଗ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ।